ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚଳିତ 2025-26 ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ। ଦେଶର ବର୍ତ୍ତମାନର ଅର୍ଥବ୍ୟବସ୍ଥା ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଏହି ସର୍ଭେ ରିପୋର୍ଟରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଥାଏ। ଅର୍ଥମନ୍ତ୍ରୀ କେନ୍ଦ୍ରୀୟ ବଜେଟ୍ 2026-27 ଆସନ୍ତା ରବିବାର ଫେବୃଆରୀ 1 ତାରିଖ ଦିନ ସଂସଦରେ ଉପସ୍ଥାପନ କରିବେ। ସଂସଦର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ 9ରୁ ଏପ୍ରିଲ 2 ତାରିଖ ପର୍ଯ୍ୟନ୍ତ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ 2026-27 ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଦର ଧାର୍ଯ୍ୟ ନେଇ ଭୁବନେଶ୍ୱର ଗୀତଗୋବିନ୍ଦ ଭବନ ସଦନଠାରେ ଜନଶୁଣାଣି ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ମଙ୍ଗଳବାର ଓ ବୁଧବାର ଦିନ ଓଡ଼ିଶା ବିଦ୍ୟୁତ୍, ଓପିଟିସିଏଲ୍ ଓ ଟାଟା ପାୱାର ଦରଖାସ୍ତଗୁଡ଼ିକ ଉପରେ ମତ ରଖିବେ। ଜନସାଧାରଣଙ୍କଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରସ୍ତାବ ନେଇ ଓଇଆର୍ସି ପକ୍ଷରୁ ଆସନ୍ତା ମାସ 21 ତାରିଖ ପର୍ଯ୍ୟନ୍ତ ମତାମତ ସଂଗ୍ରହ କରାଯିବ। ବିଦ୍ୟୁତ୍ ଦର ନିର୍ଣ୍ଣୟ ପାଇଁ ଓଡ଼ିଶା ବିଦ୍ୟୁତ୍ ଆଇନ 2003 ଅନୁସାରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ପକ୍ଷରୁ ଜନଶୁଣାଣି କରାଯାଉଛି। ବୀମା କ୍ଷେତ୍ରରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଓ ସମାଧାନ ଲାଗି ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ବୀମା କମ୍ପାନୀଗୁଡ଼ିକୁ କହିଛନ୍ତି। ଭୁବନେଶ୍ୱରଠାରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ରାଜ୍ୟସ୍ତରୀୟ ବୀମା କମିଟି ବୈଠକରେ ଯୋଗଦେଇ ଶ୍ରୀ ସିଂ କହିଛନ୍ତି, ବିଭିନ୍ନ ବୀମା ଯୋଜନାରେ ଦାବି ଦାଖଲ ଓ ଦାବି ସମାଧାନ ପ୍ରକ୍ରିୟା ସମ୍ପର୍କରେ ଜନସଚେତନତା ବୃଦ୍ଧିର ଆବଶ୍ୟକତା ରହିଛି। ଗ୍ରାହକମାନଙ୍କୁ ବୀମା କରିବା ସମୟରେ ଠିକ୍ ତଥ୍ୟ ଦେବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ବୁଣାକାର ଓ କାରିଗରମାନଙ୍କୁ ସୁଲଭ ମୂଲ୍ୟରେ ବୀମା ଯୋଗାଇଦେବା ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବୀମା ବୃଦ୍ଧି କରିବା ଉପରେ ପ୍ରମୁଖ ବୀମା କମ୍ପାନୀଗୁଡ଼ିକର ଅଧିକାରୀମାନଙ୍କୁ ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଅଧସ୍ଥନ କର୍ମଚାରୀ ପ୍ରବରଣ ଆୟୋଗ ଓଏସ୍ଏସ୍ସି ପକ୍ଷରୁ ଆର୍ଆଇ, ଅମିନ ଓ ଆଇସିଡିଏସ୍ସିଏ ସୁପରଭାଇଜର ନିଯୁକ୍ତି ପାଇଁ ଆବେଦନ ପଞ୍ଜୀକରଣ ଅବଧିକୁ ଆସନ୍ତା ଫେବୃଆରୀ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିସହିତ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦବୀ ପାଇଁ ଆବେଦନ ପ୍ରକ୍ରିୟାର ସମୟସୀମାକୁ ବୃଦ୍ଧି କରିବା ନେଇ ଓଏସ୍ଏସ୍ଏସ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଖରିଫ୍ ଋତୁରେ ରାଜ୍ୟରେ ଧାନ ସଂଗ୍ରହ ଜାରି ରହିଛି। ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଧାନ ସଂଗ୍ରହ ସମୟରେ ଅନିୟମିତତା ଅଭିଯୋଗଗୁଡ଼ିକର ସମାଧାନ ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିଷଦରେ ନିର୍ଦ୍ଦେଶ ନିୟନ୍ତ୍ରଣ ଏବଂ ଅଭିଜ୍ଞତା କେନ୍ଦ୍ର ଚାଲୁ ରହିଛି। ଏହି କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୁଲି ଦେଖିବା ସହ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟ ଏନ୍ଏସ୍ଏସ୍ ଶାଖା ପକ୍ଷରୁ ଓଡ଼ିଶା ଦର୍ଶନ କାର୍ଯ୍ୟକ୍ରମ 2026 ଆରମ୍ଭ ହୋଇଛି। ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରାୟ 260 ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ମନ୍ଦିର, ବେଳାଭୂମି, ଐତିହାସିକ ସ୍ଥାନ ସହିତ ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ପରିଭ୍ରମଣ କରିବେ। ଗୋପାଳପୁର ବେଳାଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ଭାରତୀୟ ନୌବାହିନୀ ଏବଂ ତଟରକ୍ଷୀ ବାହିନୀର ପାରଦର୍ଶିତା ପ୍ରଦର୍ଶନୀକୁ ପ୍ରଶଂସା କରିଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ମହୋତ୍ସବ ପରିଦର୍ଶନ କରିଥିଲେ। ମହୋତ୍ସବରେ ଓଡ଼ିଶୀ, ଆଦିବାସୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ବିହୁ ସମେତ ବିଭିନ୍ନ ଲୋକନୃତ୍ୟ ଅନୁଷ୍ଠିତ ହୋଇଥିଲା। ନୂଆପଡ଼ା ଜିଲ୍ଲାର ପ୍ରମୁଖ ଖଡ଼ିଆଳ ମହୋତ୍ସବ 2026 ପାଳନ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ପୁଲିସ୍ ଆରକ୍ଷୀ ଅଧୀକ୍ଷକ ଅମୃତପାଲ ସିଂଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ମହୋତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ କରାଇବା ନେଇ ଆଲୋଚନା କରିଥିଲେ। ଡିଜିଟାଲ୍ ଏବଂ ଅନ୍ଲାଇନ୍ ଆର୍ଥିକ ନେଣଦେଣ କାରବାରର ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ ନଗଦ ଟଙ୍କାର କାରବାରରେ ହ୍ରାସ ପାଇଛି ବୋଲି ଏକ ତଥ୍ୟରୁ ଜଣାପଡ଼ିଛି। ଗତ ଆର୍ଥିକ ବର୍ଷ 2024-25 ଏଟିଏମ୍ ପିଛା ଟଙ୍କା ଉଠାଣ 1,30,00,000 ଥିଲା। 2025 ଏଟିଏମ୍ ପିଛା ମାସିକ ଟଙ୍କା ଉଠାଣ ହ୍ରାସ ପାଇ 1,21,00,000 ହୋଇଥିବା ଜଣାପଡ଼ିଛି। ବଡ଼ ବଡ଼ ସହରଗୁଡ଼ିକରେ ଏଟିଏମ୍ ପିଛା ଉଠାଣ 1,11,00,000 ଥିବା କୁହାଯାଇଛି। ମୌସୁମୀ ବର୍ଷା, ଗ୍ରୀଷ୍ମ ପ୍ରବାହ ଓ ପ୍ରମୁଖ ଉତ୍ସବ ସମୟରେ ଏଟିଏମ୍ଗୁଡ଼ିକରୁ ଟଙ୍କା ଉଠାଣ ପ୍ରଭାବିତ ହୋଇଥାଏ ବୋଲି ତଥ୍ୟରୁ ଜଣାପଡ଼ିଛି। ଚଳିତ ରଣଜୀ ଟ୍ରଫିର ଆଜି ଶେଷ ଲିଗ୍ ମ୍ୟାଚ୍ରେ ଓଡ଼ିଶା ଝାଡ଼ଖଣ୍ଡକୁ ଭେଟିବ। ଜାମସେଦପୁରର କିନନ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। 6 ମ୍ୟାଚ୍ରୁ 1 ବିଜୟ, 4 ପରାଜୟ ଏବଂ 1 ଅମୀମାଂସିତ ଫଳାଫଳ ସହିତ ଓଡ଼ିଶା 7 ପଏଣ୍ଟ ସଂଗ୍ରହ କରି ଏଲିଟ୍ ଗ୍ରୁପ୍ ଏ ତାଲିକାରେ 7ମ ସ୍ଥାନରେ ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।